ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ପ୍ୟାରିସ୍ ଅଲମ୍ପିକ୍ ନ ହକିତି ଭାରତ ସ୍ପେନ୍କେ 2-1 ଗୋଲ୍ଟି ହରେଇକରି ବ୍ରୋଞ୍ଜ ପଦକ ଜିତିଛି। ଏହି ଜିତ୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳକେ ଶୁଭେଚ୍ଛା ଜଣାଇକରି ପୁରସ୍କାର ଘୋଷଣା କରିଛନ୍। ଫି ଖେଳାଳିଙ୍କୁ 15 ଲକ୍ଷ ଟଙ୍କା ଆଉ ଫି ସପୋର୍ଟ ଷ୍ଟାଫ୍କୁ 10 ଲକ୍ଷ ଟଙ୍କା ଲେଖା ପୁରସ୍କାର ଦିଆଯିବା। ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ 4 କୋଟି ଟଙ୍କାର ସ୍ୱତନ୍ତ୍ର ପୁରସ୍କାର ଦେବାର୍କେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଭୁବନେଶ୍ୱର ଲୋକସଭା ଭବନର ଓଡ଼ିଶା ଖଣି ନିଗମର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ଖଣି ନିଗମ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଗମ ହୋଇଥିବାରୁ ଖଣି କ୍ଷେତ୍ରକେ ଆହୁରି ଦକ୍ଷତାର ସହିତ ପରିଚାଳନା କଲେ ଅତ୍କା ରାଜସ୍ୱ ଆୟବାର ସହିତ ଖଣିଭିତ୍ତିକ ଶିଳ୍ପାନୁଷ୍ଠାନମାନେ ଅତ୍କା ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଅତ୍ୟାଧୁନିକ ଜ୍ଞାନକୌଶଳଟି ସର୍ଭେ କରାଯାଇକରି ରାଜ୍ୟର ଖଣି ସମ୍ପଦ ଆକଳନ ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଥିଲେ। ରାଜ୍ୟ ଆୟବା 13 ତାରିଖ ନୁ 15 ତାରିଖ ତକ ହର୍ ଘର ତିରଙ୍ଗା ଅଭିଯାନ ଲାଗି ଭୁବନେଶ୍ୱର ଲୋକସଭା ଭବନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଫି ଜିଲ୍ଲା ବ୍ଲକ ସହିତ ପଞ୍ଚାୟତ ସ୍ତରର ହର୍ ଘର ତିରଙ୍ଗା ଆୟୋଜନ କରବାର ବାବଦେ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସଂସ୍କୃତି ଆଉ ପର୍ଯ୍ୟଟନ ବିଭାଗ ତରଫ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଖକେ ଲେଖାଯାଇଥିବା ଚିଠି ଆଧାରରେ ରାଜ୍ୟ ହର୍ ଘର ତିରଙ୍ଗା ଅଭିଯାନ ହେବା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଆଉ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ, ବିଦ୍ୟାଳୟ ଆଉ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗର ମିଳିତ ସହଯୋଗଟି ଏହି କାର୍ଯ୍ୟକ୍ରମ ହେବା। ବୈଠକଟି ଫି ଜିଲ୍ଲାର ବ୍ଲକ ସହିତ ପଞ୍ଚାୟତ ସ୍ତରଭିଲ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ବାବଦେ ଆଲୋଚନା କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜିଠାରୁ 15 ତାରିଖ ତକ ହର୍ ଘର ତିରଙ୍ଗା ପାଳନ କରାଯିବା ବୋଲି କେନ୍ଦ୍ର ସଂସ୍କୃତି ଆଉ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଘୋଷଣା କରିଛନ୍। ଗଲାକାଲି ନୂଆଦିଲ୍ଲୀରେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍ତି ଯେ ଫି ଭାରତୀୟଙ୍କୁ ଜାତୀୟ ପତାକା ତିରଙ୍ଗା ଉତ୍ତୋଳନ ଲାଗି ଉତ୍ସାହିତ କରିକରି ଲୋକର ଭିତରେ ଦେଶପ୍ରେମ ଆଉ ଗୌରବ ଭାବନା ଜାଗ୍ରତ କରିବାଟା ଏହି ପଦକ୍ଷେପର ଲକ୍ଷ୍ୟ ଆୟ। ନିଜର ଘରମାନଙ୍କେ ତିରଙ୍ଗା ଉତ୍ତୋଳନ କରିକରି ପତାକା ସହିତ ସେଲ୍ଫି ଉଠାଇକରି ହର୍ ଘର ତିରଙ୍ଗା .com ଟି ଅପଲୋଡ କରବାର୍କେ କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍। ରାଜ୍ୟ ଆଲୁ ସମସ୍ୟା ଦୂର କରବାର୍କେ ରାଜ୍ୟ ସରକାରଙ୍କ ତରଫ ନାଫେଡ୍ ଜରିଆ ଆଲୁ ଘିନ୍ବାର ସହିତ ଖାଉଟିମାନଙ୍କୁ କେଜିକ 30 ଟଙ୍କାଟି ଯୋଗାଇ ଦେବାର୍କେ ନିଷ୍ପଭି ନିଆଯାଇଛି ବୋଲି ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଏଥିଲାଗି ପହଲା ଖେପେ ନାଫେଡ୍ ଜରିଆ 300 ମେଟ୍ରିକ୍ ଟନ୍ ଆଲୁ ଲାଗି ଅର୍ଡର ଦିଆଯାଇଛି। ଇଟା ଏବେ ହପ୍ତେ ଭିତରେ ମିଲ୍ବା। ପହିଲା ଖେପେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଆଉ ବ୍ରହ୍ମପୁରର ସରକାରୀ ଖୁଚୁରା ଦୋକାନ ଜରିଆ ମିଲ୍ବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ବିକ୍ରି ଲାଗି ଦରକାରୀ ପଦକ୍ଷେପ ନେବାର୍କେ ମନ୍ତ୍ରୀ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର ଗାଁ ଗହଳର ଦୁର୍ଘଟଣା କମାବାର ବାବଦେ ଭୁବନେଶ୍ୱର ଖାରବେଲ ଭବନର ଗୋଟିଏ ବୈଠକ ହୋଇଯାଇଛି। ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆଉ ପରିବହନ କମିଶନର ଅମିତାଭ ଠାକୁର ଆଇଆଇଟି ମାଡ୍ରାସ୍ର ଗୋଟିଏ ପ୍ରତିନିଧି ଦଳ ସାଙ୍ଗେ ଏ ବାବଦେ ଆଲୋଚନା କରିଛନ୍। ଏଥି ଆଧୁନିକ ଜ୍ଞାନକୌଶଳ ଆଉ ଭଲ ଢଙ୍ଗେ ସଡ଼କ ସୁରକ୍ଷା କାମକେ ଯେନ୍ତା ପରିଚାଳନା କରାଯିବା ତାର ଉପରେ ଜୋର୍ ଦିଆଯାଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମର ସବୁନୁ ବଡ଼ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଆଜିର ଦିନେ ମୂଲ ହୋଇଥିଲା। ଆଜିର ଆନ୍ଦୋଳନକେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। 81 ବର୍ଷର ଆଗରୁ 1942 ମସିହା ଆଜିର ଦିନେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନ ଡାକରାତି ସାରା ଦେଶ ବ୍ରିଟିଶ ସାମ୍ରାଜ୍ୟ ବିରୋଧର ଦେଶବାସୀ ଜୋରଦାର ଉଲ୍ଗୁଲାନ କରିଥିଲେ। ସେନ୍ତା ଆଜି ହେଉଛି ଆନ୍ତର୍ଜାତୀୟ ଜନଜାତି ଦିବସ। ପୃଥିବୀର ଭିନ୍ ଭିନ୍ ଦେଶର ଜନଜାତି ଲୋକର ଅଧିକାର ଆଉ ସୁରକ୍ଷା ବାବଦେ ସଚେତନତା ସୃଷ୍ଟି କରବାର୍କେ ଜାତିସଂଘର ସାଧାରଣ ପରିଷଦର ନିଷ୍ପତ୍ତି ଅନୁସାରେ ଏହି ଦିନ ପାଳନ କରାଯାଉଛି। ରାରକଲାନୁ ଦାମନଯୋଡ଼ି ଯାଉଥିବା ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଲାକାଲି ରାତି 1 ବଜେ ବରଗଡ଼ ପାଖର ବାଲଜୁରିଠାରେ ଭାରସାମ୍ୟ ହରେଇକରି ବସ୍ ରାସ୍ତା ତଳକେ ଉଲ୍ଟି ପଡ଼ିଥିଲା। ଏଥି 30 ଜଣ ଯାତ୍ରୀ ଥିଲେ। ସେମାନଙ୍କର ଭିତରୁ ଆହତ ଯାତ୍ରୀମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୌସୁମୀ ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାର ବର୍ଷା ଲାଗି ରହିଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଆର୍ କେନ୍ଦୁଝର ଜିଲ୍ଲାର ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କରାଯାଇଛି। ଏସବୁ ଜିଲ୍ଲାର ଗୋଟିଏ ଦୁଇଟା ଜାଗାର 7-11 ସେଣ୍ଟିମିଟର ତକ ବର୍ଷା ହୋଇପାରେ। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବିଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଜୁହାର।